प्रथमाध्याय श्लोक 34 अपि
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 स्वीत
स्वीत
आस्ते
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 भगवान
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 सुखं
सुखं
बाहा
बाहा
जहा
जहा
सत्वतां
सत्वतां
कामदुगः
कामदुगः
अनिरुद्ध
अनिरुद्ध
जम
जम
आमनन्ति
आमनन्ति
स्मा
स्मा
ई
शब्दजोनि
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 मनमय
मनमयम्
सत्त्वा
सत्त्वा
तुरिया
तुरिया
तत्त्वं
तत्त्वं
अपि स्वीदास्ते भगवान् सुखं भो
अपि स्वीदास्ते भगवान् सुखं भो
जह सत्तां कामदुभो अनिरुद्ध
जम सत्तां कामदुभो अनिरुद्ध
जम आमनन्ति स्म हि शब्दजोनि
जम आमनन्ति स्म हि शब्दजोनि
मनोमयं सत्त्वा तुरीयतत्त्वं
मनोमयं सत्त्वं तुरीयतशब्दम् अपि स्वीदास्ते भगवान् सुखं भो
अपि स्वीदास्ते भगवान् सुखं भो
जः सत्त्वतं कामदुभो निरुद्ध
जः सत्त्वतं कामदुभो निरुद्ध
जमामनन्ति स्म हि शब्दजोनि
जमामनन्ति स्म हि शब्दजोनि
सत्तं तुरीयतत्त्वं
मनोमयं सत्तं तुरीयतत्त्वं
शब्दान्वयः
अपि
अपि
मध्यम
मध्यम
स्वीत
किवा
किवा
आस्ते
आस्ते
पचन्ति
भगवान् परमपुरुष
भगवान्
सुखं समस्त सुखवानन्दरे
वह
तुम्हार
जह
जे सत्तां भक्तगण कर कामदुग समस्त कामनार उत्स अनिरुद्ध विस्तृतांश अनिरुद्ध जम जहांको आमनन्ति कीर्तन करन्ति स्म क्यों अनादिकाल ही निश्चित भावे शब्द जोनि ऋग्वेदर कारण मनोमयम मनर सत्ता सत्व दिव्य सूर्य चतुर्थ विस्तार तत्त्वम तत्त्व प्रकरण बा भक्त वैष्णव मानकर वांछा पूर्ण करी अनिरुद्ध कुशल अचंत केव अनादि काल रु से मनर प्रवर्तक और रूप वेदर कारण बोली कीर्तित होती एवं से तृतीय तुरीय तत्व अर्थात चतुर्थ विस्तार के मध्य कथित होती भगवान श्री गोपाल महाराज कहते श्री बलदेव ठारू आसुवा मूल विस्तार अर्थात आदि चतुर्भुज होती वासुदेव संकर्षण प्रद्युम्न और अनिरुद्ध एम समस्त विष्णु तत्व अर्थात भगवान विष्णु भिन्न नुहति श्रीरामचंद्र अवतार में समस्त निर्दिष्ट लीला प्रकाश निमित्त आविर्भूत होते भगवान होती मूल वासुदेव एवं तर भ्रातागण थे संकर्षण प्रद्युम्न और अनिरुद्ध अनिरुद्ध महाविष्णु कारण अटंती जो महाविष्णुकर निश्वास ऋग्वेद आविर्भूत हेले एसब कथा भल भाव में मार्कंडेय पुराण में वर्णना करा कृष्ण अवतार रे अनिरुद्ध तांकर पुत्र रूप से आविर्भूत होते द्वारकार कृष्ण मूल चतुर्भुज वासुदेव तत्व अटंती आदिपुरुष भगवान श्रीकृष्ण व मूल कृष्ण केवे गोलक वृंदावन त्याग करती ना समस्त स्वांश विस्तृतांश एक विष्णु तत्व अटंती एवं से मानकर शक्ति रे कोनसी तारतम्य नाही तेणु ये जो आम आलोचना करुचे तृतीय स्कंद प्रथम अध्याय ये होंगे विदुर प्रश्न आदि रही प्रथम चारोटी अध्याय विदुर उद्धव संवाद रही जो थी कि भगवान समस्त लीला संक्षेप वर्णना करदियों भगवान लीला कृष्ण लीला दशम स्कंद वर्णना कर କିନ୍ତୁ ଏଇ ତୃତୀୟ ସ୍କନ୍ଧର ପ୍ରଥମ ଚାରିଟି ଅଧ୍ୟାୟରେ ବିଦୁର ଉଦ୍ଧବ ସମ୍ବାଦରେ ଏଠି ଭଗବାନଙ୍କର ସମସ୍ତ ଲୀଳା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ଜଣେ ପ୍ରଶ୍ନ ପଚାରିଥିଲେ ଯେ ଆମେ ଯେଉଁ ଭାଗବତର ଦଶଟି ବିଷୟ ରହିଛି, ଅତ୍ର ସ୍ୱର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ମଧ୍ୟ ମନ୍ୱନ୍ତର ଇଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ଏଇ ଯେଉଁ ଦଶଟି ତତ୍ତ୍ୱ ବର୍ଣ୍ଣନା କରାଯାଇଛି ଭାଗବତରେ, ଏ ସବୁ ଯେଉଁ ରହିଛି ସୃଷ୍ଟି ସ୍ୱର୍ଗ, ସ୍ୱର୍ଗ କହିଲେ ସୃଷ୍ଟି, ଏ ଭୌତ ଜଗତ କେମିତି ସୃଷ୍ଟି ହେଇଛି, ଏସବୁ ତୃତୀୟ ସ୍କନ୍ଧରେ ଆସିବ। ତୃତୀୟ ଏବଂ ଚତୁର୍ଥ ସ୍କନ୍ଧରେ ସ୍ୱର୍ଗ ଏବଂ ବିସର୍ଗ, ଭଗବାନଙ୍କ ସୃଷ୍ଟି ଏବଂ ବ୍ରହ୍ମାଙ୍କ ସୃଷ୍ଟି ବର୍ଣ୍ଣନା କରାଯିବ। ଏବଂ ପଞ୍ଚମ ସ୍କନ୍ଧରେ ସୃଷ୍ଟି ଅଥବା ସ୍ୱର୍ଗ ବିସର୍ଗ ସ୍ଥାନ, ସ୍ଥାନ ଯେଉଁ ପଞ୍ଚମ ସ୍କନ୍ଧକୁ ଭଗବାନଙ୍କ ନାଭି ପଦ୍ମରେ ସହିତ ତୁଳନା କରାଯାଇଛି, ସେଥିରେ ବିଭିନ୍ନ ଲୋକର ବିଷୟରେ ବର୍ଣ୍ଣନା କରାଯାଇଛି। ସ୍ଥାନ ପୋଷଣ ଷଷ୍ଠ ସ୍କନ୍ଧ ଭଗବାନଙ୍କର ବକ୍ଷ ସହିତ ତୁଳନା କରାଯାଇଛି, ସେଥିରେ ଭଗବାନ କେମିତି ତାଙ୍କର ଭକ୍ତମାନଙ୍କୁ ପୋଷଣ କରନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି। ସପ୍ତମ ଏବଂ ଅଷ୍ଟମ ଭଗବାନଙ୍କ ଦୁଇ ଭୁଜ ଦୁଇ ହାତ ସହିତ ତୁଳନା କରାଯାଇଛି। ତେଣୁ ଏଇ ସପ୍ତମ ଅଷ୍ଟମ ସପ୍ତମ ସ୍କନ୍ଧରେ ଉଦୟ କର୍ମ ବାସନା ବିଷୟରେ ବର୍ଣ୍ଣନା କରାଯାଇଛି, ଏବଂ ଅଷ୍ଟମ ସ୍କନ୍ଧ ମନ୍ୱନ୍ତର ବିଭିନ୍ନ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ସେ ମନୁଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି ମନ୍ୱନ୍ତର। ଏବଂ ନିରୋଧ, ନିରୋଧ ହେଉଛି ଯେଉଁ ଭୌତିକ ଜଗତ ଧ୍ୱଂସ ହେବ, ଯେଉଁଟାକି ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଯାହାକି ଭଗବାନଙ୍କର କପାଳ ସହିତ ବର୍ଣ୍ଣନା କରାଯାଇଛି। ଏବଂ ମୁକ୍ତି, ମୁକ୍ତି ନିରୋଧ ଭୁଲ କରି ନିରୋଧ ହେଉଛି ଯେଉଁ ନିରୋଧ ଯେଉଁ ପ୍ରଳୟ ହେବ ସେ ବିଷୟରେ ବର୍ଣ୍ଣନା କରାଯିବ ଦ୍ୱାଦଶ ସ୍କନ୍ଧରେ, ବିଭିନ୍ନ ଚାରି ପ୍ରକାର ପ୍ରଳୟ ବିଷୟରେ ବର୍ଣ୍ଣନା କରାଯିବ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏବଂ ମୁକ୍ତି ଏବଂ ଆଶ୍ରୟ, ମୁକ୍ତି ହେଉଛି କେମିତି ଭୌତିକ ଜଗତରୁ ଆମେ ମୁକ୍ତି ପ୍ରାପ୍ତ ହେବା, ଏଇଟା ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ ଭଗବାନ ସବୁ ଜ୍ଞାନ ପ୍ରଦାନ କରିବେ। ଉଦ୍ଧବ ଗୀତା ଅର୍ଜୁନକୁ ଯେଉଁ ଗୀତା ଜ୍ଞାନ ପ୍ରଦାନ କରିଥିଲେ ଭଗବତ ଗୀତାରେ, ତାଠାରୁ ଆହୁରି ଉନ୍ନତର ଜ୍ଞାନ ପ୍ରଦାନ କରିଛନ୍ତି ଉଦ୍ଧବଙ୍କୁ, ଉଦ୍ଧବ ଗୀତା ବୋଲି କୁହାଯାଉଛି। ଏବଂ ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ, ନବାନାମ ଇଏ ଲକ୍ଷଣ ଦଶମ ଦଶମରେ ଆଶ୍ରୟ ତତ୍ତ୍ୱ ବର୍ଣ୍ଣନା କରାଯାଏ, ଯାହା ଉପରେ କି ଆଶ୍ରୟ କରିକି ସମସ୍ତ ଅନ୍ୟ ସବୁ 9ଟି ତତ୍ତ୍ୱ ରହିଛି। ତେଣୁ ଭଗବାନଙ୍କର ଲୀଳା ସବୁ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି, ତାର ପୁଣି ତୃତୀୟ ସ୍କନ୍ଧରେ କାହିଁକି ବର୍ଣ୍ଣନା କରାଗଲା, ଏ ପ୍ରଶ୍ନ ପଚାରିଥିଲେ। ତେଣୁ ଜଣେ ମହାରାଜ ତାର ଉତ୍ତର ଦେଇଥିଲେ, କହିଲେ ଯେମିତି ଆମେ ସିନେମା ଦେଖୁଛେ, ସିନେମା ଦେଖିଲେ ପୁରା ବିସ୍ତାର ଭାବରେ ସବୁ ସିନେମାଟା ରହୁଛି, କିନ୍ତୁ ତା ପୂର୍ବରୁ ଗୋଟେ ଟ୍ରେଲର ରହୁଛି, ଟ୍ରେଲରରେ ସଂକ୍ଷେପରେ ସବୁ କ'ଣ କ'ଣ ହେଇଥିଲା ସବୁ ବର୍ଣ୍ଣନା କରାଯାଉ। ସେହିଭଳି ଭାବେ ତୃତୀୟ ସ୍କନ୍ଧରେ ଏଇ ଚାରୋଟି ଅଧ୍ୟାୟରେ ଭଗବାନଙ୍କ ସମସ୍ତ ଲୀଳା, ବୃନ୍ଦାବନ ଲୀଳା, ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା ସବୁ ରହିଛି, ସଂକ୍ଷେପରେ ଉଦ୍ଧବ ବର୍ଣ୍ଣନା କରିଛନ୍ତି। ତେଣୁ ଏ ଶ୍ଳୋକରେ ବିଦୁର ପଚାରୁଛନ୍ତି ଉଦ୍ଧବଙ୍କୁ ଯେ ଅପିସ୍ମିତ ଆସ୍ତେ ଭଗବାନ ସୁଖଙ୍କୁ, ଭଗବାନ କିଏ ନା ଯହ ସାତତାଂ କାମଦୁଃଖ ଅନିରୁଦ୍ଧ, ଏ ସମସ୍ତେ ଭଗବାନ ଭଗବାନ ବୋଲି କୁହାଯାଉଛି। ଭଗବାନଙ୍କର ଯେଉଁ ଚାରିଟି ବିସ୍ତାର ରହିଛି, ଭଗବାନ ହେଉଛନ୍ତି ଏକ ମୂଳ ଭଗବାନ କୃଷ୍ଣ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଯେତେ ସବୁ ଭଗବାନଙ୍କର ସବୁ ବିଭିନ୍ନ ଅବତାର ସବୁ ଆସୁଛନ୍ତି, ରାମାଦି ମୂର୍ତ୍ତି ସୁକଳା ନିୟମେନ ତିଷ୍ଠନ୍ ନାନା ଅବତାର ଅବରୋଧ ଭୁବନେଶୁ କିନ୍ତୁ କୃଷ୍ଣ ସ୍ୱୟଂ ସମ୍ଭବତ୍ ପରମାପମାନୟୋ ଗୋବିନ୍ଦମାନି ପୁରୁଷଂ ତମହଂ ଭଜାମି। ବିଭିନ୍ନ ଯୁଗରେ ଯୁଗ ଅବତାର, ବିଭିନ୍ନ ପୁରୁଷ ଅବତାର, ଗୁଣ ଅବତାର, ଲୀଳା ଅବତାର, ଏଇଭଳି ଭାବରେ ଅନେକ ଅବତାର, ଅବତାର ହିଁ ଅସଂଖ୍ୟା। ଅବତାରକୁ ଯଦି ଆମେ ଗଣନା କରିବା ଗଣିପାରିବାନି, କିଭଳି ନା ଯଥା ବିଦାସୀନ କୁଲ୍ୟ ସରସ୍ୟୁ ସହସ୍ରଶ, ଯେମିତି ଗୋଟେ ବିରାଟ ଜଳଭଣ୍ଡାରରୁ ଅନେକ ଜଳରାଶି ବାହାରି ଯାଉଛନ୍ତି, ନଦୀ ଭଳି ବା ସ୍ରୋତ ସବୁ ବାହାରି ଯାଉଛନ୍ତି, ସେଇଭଳି ଭାବରେ ଭଗବାନଙ୍କଠାରୁ ଅନେକ ବିସ୍ତାର ଆସୁଛନ୍ତି, ଅସଂଖ୍ୟା ତାକୁ ଗଣି ହେବନି, ଅବତାର ହିଁ ଅସଂଖ୍ୟା। ତେଣୁ ଏଇ ଯେଉଁ ବିଭିନ୍ନ ଅବତାର ସବୁ ଆସୁଛନ୍ତି, କିଏ ହେଉଛନ୍ତି ଭଗବାନଙ୍କର ଅଂଶ ଏବଂ କିଏ ହେଉଛନ୍ତି ଭଗବାନଙ୍କର ଅଂଶର ଅଂଶ ବା କଳା, ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି, କାହିଁକି ନା ସୌନକାଦି ଋଷି ଯେଉଁ 6ଟି ପ୍ରଶ୍ନ ପଚାରିଛନ୍ତି, ତାଦେହରେ ଗୋଟିଏ ପ୍ରଶ୍ନ ଥିଲା ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରନ୍ତୁ। ଆମେ ଅବତାର ବିଷୟରେ ଜାଣିଲେ ଯେଉଁ ତଥାକଥିତ କୃତ୍ରିମ ଅବତାରକୁ ଜାଣିପାରିବା, ଇଏ ପ୍ରକୃତ ଅବତାର ନୁହନ୍ତି। କଳିଯୁଗରେ ଆମର ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତାର ଏକାଶ ଅଧ୍ୟାୟରେ ଭଗବାନ ଯୋଉ ତାଙ୍କର ବିଶ୍ୱରୂପ ଦେଖେଇଲେ ଅର୍ଜୁନକୁ, ତାର କାରଣ ହଉଛି ଭବିଷ୍ୟତରେ ଏଇଭଳି ଭାବରେ ବହୁତ ଭଗବାନ ଆସିବେ ଛଦବେଶରେ, ମାନେ ଛଦ ମାନେ କୃତ୍ରିମ ପ୍ରକୃତ ଭଗବାନ ନୁହନ୍ତି, କିନ୍ତୁ ନିଜକୁ ଦାବି କରି ଭଗବାନ ବୋଲି, ଯେମିତି ଭଗବାନ କୃଷ୍ଣଙ୍କ ସମୟରେ ଯିଏ ଥିଲେ ଭଗବାନ ବାସୁଦେବ ବୋଲି କହୁଥିଲେ, ତେଣୁ କଳିଯୁଗରେ ଏଇଭଳି ଭାବରେ ସବୁ ଆସିବେ। ତେଣୁ ଯୋଉ ବର୍ତ୍ତମାନ ତଥାଗତ ଭଗବାନ ସବୁ ଅଛନ୍ତି ତାକୁ ଯଦି ଆମେ କହିବା ଆପଣ ଟିକେ ବିଶ୍ୱରୂପ ଦେଖାନ୍ତୁ, ଯଦି ସେ ବିଶ୍ୱରୂପ ଦେଖେଇବେ ତାହେଲେ ଆମେ ଭାବିବା ସେ ଆମେ ଜାଣିବା ଯେ ସେ ହେଉଛି ଭଗବାନ ବୋଲି। ବର୍ତ୍ତମାନ ଯୋଉ ଆମର ଓଡ଼ିଶାରେ ବହୁତ ଅବତାର ବୋଲି କହୁଛି, ଇଏ ଭଗବାନଙ୍କ ଅବତାର, ସିଏ ଭଗବାନଙ୍କ ଅବତାର, ଏମାନେ ସବୁ ବିଶ୍ୱରୂପ ଦେଖେଇ ପାରିବେ କି? କଳିଯୁଗରେ ଶାସ୍ତ୍ର ଅନୁସାରେ ବର୍ଣ୍ଣନା କଲେ ଯେ କୌଣସି ଅବତାର ଭଗବାନଙ୍କର ଅବତାର କୌଣସି ନାହିଁ। କଳିଯୁଗରେ ଭଗବାନଙ୍କର ଅବତାର କଣ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ ରାମ, କଳିଯୁଗେ ନାମ ରୂପେ କୃଷ୍ଣ ଅବତାର। ତେଣୁ କଳିଯୁଗର ଆରମ୍ଭରେ ଭଗବାନ ଆସିଥିଲେ, ଚୈତନ୍ୟ ମହାପ୍ରଭୁ ଆସିଥିଲେ, ଯିଏକି ଛଦ୍ମ ବେଶରେ ଆସିଥିଲେ, ଛଦ୍ମ ରୂପରେ ଆସିଥିଲେ, ଭକ୍ତ ରୂପରେ ଆସିଛନ୍ତି, ଏବଂ ଅନ୍ତିମରେ ଭଗବାନ କଳିକି ଆସିବେ, ଆଉ ମଝିରେ କୌଣସି ଅବତାର ନାହିଁ। ଯାହା ହଉ, କିନ୍ତୁ ଏଇ ଯୋଉ ଭାଗବତଙ୍କର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଚବିଶଟି ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି ସୁତ ଗୋସ୍ୱାମୀ, ତା ଦେହରେ କୃଷ୍ଣଙ୍କୁ ମଧ୍ୟ ଗୋଟେ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି, ଅବତାର ବୋଲି ବର୍ଣ୍ଣନା କରିଛନ୍ତି। ତେଣୁକରି ସୁତ ଗୋସ୍ୱାମୀଙ୍କ ମନକୁ ଆସିଲା, ଆରେ ମୁଁ ତ କୃଷ୍ଣଙ୍କୁ ଅବତାର ବୋଲି କହିଦେଲି, ଲୋକମାନେ ଭାବେ କୃଷ୍ଣ ଜଣେ ଅବତାର। ତେଣୁକରି ସେ ଅନ୍ତିମରେ କହିଲେ, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଶ୍ଳୋକ ଅଠେଇଶରେ କହିଲେ, ଏତେ ଚାଂଶ କଳାପଂଶ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ମୁଁ ଯାହା ସବୁ କହିଲି ଏମାନେ ଶୁଣନ୍ତି କୃଷ୍ଣଙ୍କର ଅଂଶ, ବା ଅଂଶର ଆଉ ଗୋଟେ ଅଂଶ ବା ବିସ୍ତାର, ତାକୁ କଳା ବୋଲି କହନ୍ତି। ଏତେ ଚାଂଶ କଳାପଂଶ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, କିନ୍ତୁ କୃଷ୍ଣଙ୍କୁ ମୁଁ ଯେଉଁ କହିଛି ଅବତାର ବୋଲି, କିନ୍ତୁ ସିଏ ହେଉଛନ୍ତି ଭଗବାନ, ମୂଳ ଭଗବାନ ସ୍ୱୟଂ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ। ଇନ୍ଦ୍ରାହାରି ବ୍ୟାକୁଳଂ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ, ଭଗବାନ ଯେଉଁ ଆସନ୍ତି ପରିତ୍ରାଣାୟ ସାଧୁନାନ, ଯେଉଁମାନେ ସାଧୁ ବ୍ୟକ୍ତି, ଯେଉଁମାନେ ଭଗବାନର ଭକ୍ତ, ଦେବତାମାନେ ଭଗବାନଙ୍କ ଭକ୍ତ, ତେଣୁ ଦେବତାମାନଙ୍କୁ ଭଗବାନ ରକ୍ଷା କରନ୍ତି। ଇନ୍ଦ୍ରାହାରି ବ୍ୟାକୁଳଂ ଲୋକଂ, ଇନ୍ଦ୍ର ଏତେ ଉଚ୍ଚ ସ୍ଥାନରେ ପୋଜିସନ ଥିଲେ ମଧ୍ୟ ସେ ଅସୁରମାନଙ୍କ ଦ୍ୱାରା ମଧ୍ୟ ବ୍ୟାକୁଳ ହେଇଯାନ୍ତି, ଅସୁରମାନେ ଏତେ ଶକ୍ତିଶାଳୀ ହେଇଯାନ୍ତି। କାହିଁକି ଅସୁରମାନେ ଶକ୍ତିଶାଳୀ ହେଇଯାନ୍ତି? ନା ଯେହେତୁ ଏଇ ଭୌତିକ ଜଗତ ତିନୋଟି ଗୁଣରେ ରହିଛି, ତିନୋଟି ଗୁଣ ସତ୍ତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବା, ତେଣୁ ଅସୁରମାନଙ୍କର ରଜଗୁଣ ପ୍ରବଳ ରହିଛି, ରଜଗୁଣ ଅଧିକ ରହିଛି। ତେଣୁ ଏଇ ଭୌତିକ ଜଗତରେ କେତେବେଳେ ସତ୍ୟଗୁଣ ପ୍ରାଧାନ୍ୟ ରହୁଛି, ରଜସ୍ତମ ସ୍ଥାବି ହୁଏ ସତ୍ୟଙ୍ଗ ହୁଅନ୍ତି ଭାରତ, ଯେତେବେଳେ ସତ୍ୟଗୁଣ ପ୍ରାଧାନ୍ୟ ରହୁଛି, ସତ୍ୟଗୁଣ ପ୍ରାଧାନ୍ୟ ଆସିଲେ ଦେବତାମାନଙ୍କ ପ୍ରାଧାନ୍ୟ ରହିବ, ସେମାନେ ଜିତିଯିବେ ଅସୁରମାନଙ୍କୁ। କିନ୍ତୁ ରଜ ସତ୍ୟ ତମସ ସହିବ, ତମ ସତ୍ୟଙ୍କ ରଜସ୍ତତା, କେତେବେଳେ ରଜଗୁଣ ମଧ୍ୟ ପ୍ରାଧାନ୍ୟ ହେଇଯାଉଛି, ରଜଗୁଣ ପ୍ରାଧାନ୍ୟ ଆସିଲେ ଅସୁରମାନଙ୍କ ପ୍ରାଧାନ୍ୟ ହେବ, ଅସୁରମାନେ ସବୁ ଦେବତାମାନଙ୍କୁ ପରାସ୍ତ କରିଦେବେ। ତେଣୁ ଇନ୍ଦ୍ରାହାରି ବ୍ୟାକୁଳଂ ଲୋକଂ, ଯେତେବେଳେ ଇନ୍ଦ୍ର ତାଙ୍କର ଯୋଉ ହରି ଶତ୍ରୁମାନଙ୍କ ଅସୁରମାନଙ୍କ ଦ୍ୱାରା ଯେତେବେଳେ ବ୍ୟାକୁଳ ହେଇପଡ଼ିବେ, ସେତେବେଳେ ଭଗବାନ ମୃଡ଼ୟନ୍ତି ଯୁଗେ ଯୁଗେ, ଭଗବାନ ପ୍ରତି ଯୁଗରେ ଆସନ୍ତି। ଏ ଯୁଗେ ଯୁଗେ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି, ଆମେ ଏତେ ସମୟ ଆମର ସୀମିତ ରହିଛି। ଏ ଯୁଗେ ଯୁଗେ ମାନେ ଭଗବାନ ପ୍ରତି ଯୁଗରେ ଆସନ୍ତି, କିନ୍ତୁ ପୁଣି କହୁଛି କୁହାଯାଉଛି ଯେ ଭଗବାନ ହେଉଛନ୍ତି ତ୍ରିଯୁଗ। ପ୍ରହ୍ଲାଦ ମହାରାଜ ତାଙ୍କ ସ୍ତୁତିରେ କହିଛନ୍ତି ଯେ ଇଥଂ ନୋ ତିର୍ଯ୍ୟ ଋଷି ଦେବ ଦଶାବତାରୈ ଲୋକାନ୍ ବିଭାବ ସିଂହସି ଜଗତ୍ ପ୍ରତିପାନ୍ ଧର୍ମ ମହାପୁରୁଷ ପାସି ଯୁଗାନୁବୃତ୍ୟା ଛନ୍ନ କଳୌଜ ଅଭବ ତ୍ରିଯୁଗୋତ ସତ୍ୱ। ଏଠି କୁହାଯାଉଛି ଯୁଗେ ଯୁଗେ, ପୁଣି ଏଠି କୁହାଯାଉଛି ତ୍ରିଯୁଗ, ପ୍ରହ୍ଲାଦ ମହାରାଜ କହୁଛନ୍ତି। ଆମେ କେମିତି ଜାଣିବା ତାହେଲେ ତାହେଲେ ପ୍ରତିଯୁଗରେ ଆସନ୍ତିନି କି? ଏଇ କଥାଟି ଆଲୋଚନା ହଉଥିଲା ସାର୍ବମ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କର ଭିଣୀ ଯେ ଗୋପୀନାଥ ଆଚାର୍ଯ୍ୟ, ତାଙ୍କ ଭିତରେ ଆଲୋଚନା ହେଇଛି। ସାର୍ବମ ଭଟ୍ଟାଚାର୍ଯ୍ୟ କହିଲେ ଭଗବାନ କେମିତି କେମିତି ଆସିବେ, କଳିଯୁଗ କେମିତି ଆସିବେ, ତ୍ରିଯୁଗ ବୋଲି କୁହାହେଇଛି ନା ଶାସ୍ତ୍ରରେ। ତେଣୁ ଏଠି ତ୍ରିଯୁଗର ଅର୍ଥ କଣ? ତ୍ରିଯୁଗ ଅର୍ଥ ହଉଛି ଛନ୍ନ କଳୌ, ଭଗବାନ କଳିଯୁଗରେ ଆସିଲେ ମଧ୍ୟ ସେ ଛନ୍ନ ରୂପରେ ଆସିବେ, ସେ ନିଜକୁ ଡିକ୍ଲେୟାର କରିବେନି। ତଥାପି ବର୍ତ୍ତମାନ ଯୋଉ ଆମେ ଭଗବାନ ଆସୁଛନ୍ତି, ନିଜକୁ ଡିକ୍ଲେୟାର କରୁଛନ୍ତି ଆମେ ଭଗବାନ ବୋଲି, କିନ୍ତୁ ଭଗବାନ କଳିଯୁଗରେ ଆସିଲେ ମଧ୍ୟ ଭଗବାନ ସବୁ କଳିରେ ଆସନ୍ତିନି, ଭଗବାନ ଆସନ୍ତି ଯୋଉ କୁହାଯାଇଛି ସପ୍ତମନୁଙ୍କର ଅଠେଇଶତମ କଳିରେ ଭଗବାନ ଆସନ୍ତି। ପ୍ରତି ମନୁଙ୍କର ଯୋଉ ରହିଛି ବ୍ରହ୍ମାଙ୍କର ପ୍ରତିଦିନରେ ଚଉଦ ଜଣ ମନୁ ଆସୁଛନ୍ତି, ସବୁ ମନୁଙ୍କର କଳିଯୁଗରେ ସବୁ କଳିରେ ଭଗବାନ ଆସନ୍ତିନି, सप्तम मनु जे कि वर्तमान सप्तम मनु कर समय चल वैवस्वत मनु जे कि विवस्वान सूर्य देवता विवस्वान कर पुत्र वैवस्वत मनु ताकर वैवस्वत मनु कर सब कड़ी भगवान आसंदिनी एकस्तरी तम कड़ी अठाईस तम कड़ी अने सत्ताईस तम कड़ी सत्ताईस सत्य त्रेता द्वापर कड़ी ये भाव एक दुई तीन चार कर सत्ताईस युग दिव्य युग बीतीगला अठाईस तम दिव्य युग जो आसे से युगर भगवान द्वापर युग भगवान कृष्ण आसती त्रेता युग भगवान रामचंद्र आसती कली युग भगवान चैतन्य महाप्रभु आसती तेणु छन्न कल बोली कह भगवान कली युग आसती जदिओ से छन्न अवतार आसती भगवान गोटे नाम हूँ त्रिजुग ए विषय सब आलोचना चलता से सब तेणु भगवान जो आसती कृष्ण जो मूल भगवान जो विभिन्न अवतार सब आसती भगवान अंश बोली कह भगवान मूल अंश हूँ बलराम कृष्ण प्रथम विस्तार हूँ बलराम बलराम चतुर्व्यूह आसुदेव संकर्षण प्रद्युम्न एवं अनिरुद्ध ये चार जन आसकि चतुर्व्यूह बोली कह वासुदेव संकर्षण प्रद्युम्न अनिरुद्ध प्रपदनाथ भाषा कहते जे भगवान रामचंद्र आसते से चतुर्व्यूह वासुदेव हूँ भगवान रामचंद्र संकर्षण हूँ लक्ष्मण प्रद्युम्न हूँ भरत महाराज एवं अनिरुद्ध हूँ शत्रुघ्न ये अनिरुद्ध कथा कह स्वीज आस्ते भगवान सुकंभो जह सातान काम दुभ अनिरुद्ध सातान जो मैंने भगवान भक्त काम दुभ भगवान हूँ काम भगवान समस्त कामना पूरण करती खाली जे भक्त मान कामना पूरण करते हैं समस्त कामना पूरण करती आम उपनिषद बर्णना कराई नित्यो नित्यानाम चेतन चेतनानाम कौन एक बहुनाम जो विदधाति कामान भगवान हूँ नित्य आम समस्त नित्य एवं भगवान हूँ चेतनशील आम चेतनशील तेल भगवान आम भर कि तफात नहीं ना तफात तफात कौन ना एक बहुनाम यज्ञ भगवान एक कि आम सब बहुत भगवान अंश हिसाब से अनेक रही चे असंख्य रही चे किंतु जो विदधाति कामान समस्त जहाँ जहाँ कामना अच्छी जहाँ जहाँ आवश्यकता अच्छी भगवान पूरण करते चौराशी लक्ष जीव जो अच्छा समस्त प्रपात महाराज कहते गोटे हाथी गोटे थे चालीस के जी खाद्य ग्रहण कर गोटे पिंपुड गोटे छोट गोटे चावल गोटे ग्रेन टेल भी तरह से समस्त जहाँ जहाँ आवश्यकता अच्छी भगवान पूरण करते किंतु भगवान जो मैंने भक्त जमी भगवदगीत भगवान कहले अनन्यासतेम भगवदगीता नौ अध्याय ये श्लोकटी रही श्लोकटी बहुत आलोचना है श्लोक मानते बहुत भक्त मान बहुत संशय रही बहामी बोली शब्द कहीं व्यवहार कराग अनन्यास चिंतित भगवान जो मैंने आउ कह चिंता नगर केवल भगवान चिंता कर
हरे कृष्णा 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 हरे 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 राम हरे राम राम राम
अनन्यास चिंतित जे मान पचपाशते तेसा नित्या युक्त से मो सहित नित्य भाव युक्त होती तेनालीर जोग एवं क्षम क्षम कहले जहाँ मंगलपाई जहाँ आवश्यकता रही से सब भगवान दिखते जोग जहाँ अच्छी रक्षा करते जहाँ ना प्रदान करते जहाँ अच्छी रक्षा करते सुरक्षा प्रदान करते योगक्षेम कि बहामी शब्द कहीं कहले आउ बहुत शब्द रही ददामी कही पारे अनेक शब्द व्यवहार कर पारे बहामी कहीं बहामी अर्थ कौन मुंडे बोझे कि ना मुंडे बुहे कि ना बहामी शब्द तेणु यहीपाई नरसिंह मेहटा गीता पंडा एम सब संशय आस सत्य कौन भगवान भगवान हूँ सरस्वती पूर्ण तेणु सी कहीं बुहाई कि ना जिनस आमर जो बुहे दरकार कौन आम जाऊे बुहे भगवान कृष्ण जाते जो संदीपनी मुनि पाक जाते छयास भागवत दशम स्कंध छयास अध्याय बर्णना कर चौसठ दिन में चौसठ कला अध्ययन करदे भगवान सरस्वती पूर्ण किंतु तर गुरु महाराज पठाऊँ किसी जाणी अभाव होती बर्तमान तुम किसी जाणिया मानते काठ जाड़ापी रोष रंधन करने भगवान जाइक सुदाम एम सब जा काठ आठ मुंडे की रखी मानते जीवाई आसमण वर्षा हो जाए रात वर्षा हो जाए जाना सब जलमग्न भाग दस बर्णना कर जलमग्न हो जाए ଦଶମସ୍କନ୍ଧ ଅଶୀ ଅଧ୍ୟାୟ ଯେତେବେଳେ ସୁଦାମ ଯାଇଛନ୍ତି ଭଗବାନ ପାଖକୁ, ସେ ସମୟରେ ସେ ସବୁ ବର୍ଣ୍ଣନା କରୁଛନ୍ତି, ତାଙ୍କ ପୁରୁଣା ପୂର୍ବ କଥା ସବୁ ମନେ ପକାଉଛନ୍ତି। 46 ଅଧ୍ୟାୟ ମଧ୍ୟ ବର୍ଣ୍ଣନା କରାଯାଇଛି, ଭଗବାନ ଯାଇଛନ୍ତି ପାଠ କରିବା ପାଇଁ, ପାଠ ଗ୍ରହଣ କରିବା ପାଇଁ, ଶିକ୍ଷା ଗ୍ରହଣ କରିବା ପାଇଁ, ସେଥିରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁ ରାତିରେ ଆଉ ଯେତେ ଦେଖିଲେ ସନ୍ଦୀପନୀ ମୁନି ଆଉ ସନ୍ଦୀପନୀ ଆଚାର୍ଯ୍ୟ ଗୁରୁ ଦେଖିଲେ ଯେ କୃଷ୍ଣ ଆଉ ସୁଦାମ ଫେରି ନାହାନ୍ତି, ତେଣୁ ସେ ବ୍ୟସ୍ତ ହେଇପଡ଼ିଲେ, କିନ୍ତୁ କ'ଣ କରାଯିବା, କିଛି କରିବାର ନାହିଁ। ପୁଣି ସକାଳ ହେଲା, ସନ୍ଦୀପନୀ ମୁନି ଯାଇ ବୁଝିଲେ, ଦେଖିଲେ ବଣରେ ଯାଇ ଦେଖିଲା ବେଳକୁ ଏମାନେ ଥରୁଛନ୍ତି, କୃଷ୍ଣ ଏବଂ ସୁଦାମ ମୁଣ୍ଡ ବଜେଇକିରି, କାଠ ମୁଣ୍ଡରେ ବଜେଇକି ରଖି ଥରୁଛନ୍ତି, ସବୁ ଜଳମଗ୍ନ ହେଇଯାଇଛି, କୁଆଡ଼େ ଯାଇପାରୁନାହାନ୍ତି। ତେଣୁ ସେ କହୁଛନ୍ତି, ତମେ ହେଉଛ ସତ୍ ଶିଷ୍ୟ, ତମକୁ ସମସ୍ତ କିଛି ଜ୍ଞାନ ତମର ସ୍ଫୁରିତ ହଉ। ଭଗବାନ ସବୁକିଛି ଜ୍ଞାନର ଆଧାର, କିନ୍ତୁ ଗୁରୁ ଗ୍ରହଣ କରି ଆମକୁ ଦେଖାଉଛନ୍ତି କେମିତି ଗୁରୁ ଗ୍ରହଣ କରିବାକୁ ପଡ଼ିବ ଏବଂ ଗୁରୁଙ୍କର କେମିତି ସେବା କରିବାକୁ ପଡ଼ିବ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏ ଯୋଉ ସମସ୍ତଙ୍କର ଯାହା ଯାହା ଭଗବାନ ନିଜେ ବୁହାଇକିରି ଆଣି ଦିଅନ୍ତି, ସେ ବିଷୟରେ ତ ଆପଣମାନେ ଜାଣିଛନ୍ତି। ଅଳ୍ପ ସମୟ ଭିତରେ ଆମକୁ କାହିଁକି କହିବା ସେ ପଏଣ୍ଟ, ଭଗବାନ ଯାହା ମାନେ ସେ ଯୋଉ ଆମର ବର୍ଣ୍ଣନା କରାଯାଇଛି, ସେ ସେଇ ଭଗବତ ଗୀତାର ସେଇ ଯୋଉ ଇଏ ଉପରେ ଶବ୍ଦ ଉପରେ ଗାର ମାରିଦେଇଥିଲେ, ଗାର ମାରିଦେଇଥିଲେ, ବହାମି ଶବ୍ଦଟାକୁ ଗାର ମାରିଦେଇଥିଲେ। ବହାମିଟା ହବନି, ଭଗବାନ କାହିଁ ନିଜେ ବୁହାଇକିରି ଆଣିଲେ, କିନ୍ତୁ ସେ ଯେତେବେଳେ ଯାଇଛନ୍ତି ସ୍ନାନ କରିବା ପାଇଁ, ସେତେବେଳେ ସେ ଭଗବାନ କୃଷ୍ଣ ଏବଂ ବଳରାମ ଆଣିକି ସବୁ କାନ୍ଦିକି ଭାର ବହନ କରିକି ଆଣିକି ସବୁ ଦେଇଦେଇ ଯାଉଛନ୍ତି। ଗୀତା ପଣ୍ଡା ଆଉ ନରସିଂହମଣି ଦୁଇ ଜଣଙ୍କର କେସ୍ରେ ସେଇଟା ହେଇଛି। ତେଣୁ ଏଇଟା ରହିଛି ବିଷୟ, ଆପଣମାନେ ଜାଣିଛନ୍ତି ବୋଲି ମୁଁ ଆଉ କହୁନି, ଆମର କମ୍ ସମୟ ରହିଛି। ତେଣୁ ଯାହା ହଉ, ସେତେବେଳେ ସେମାନେ ବୁଝିଲେ, ଆରେ ମୁଁ ଯେଉଁ ଏଇ ଯେଉଁ ଯାହାକି ସେ କହିଲେ ଯେ ଆମକୁ ଗୋସାଇଁ କ'ଣ କରିଛନ୍ତି, ଆମେ ଏ ଭାର ବୋହିପାରୁନଥିଲୁ, କିନ୍ତୁ ସେ ଆମକୁ ଚାବୁକ ପ୍ରହାର ମାରିକିରି ସବୁ ପଠେଇଛନ୍ତି, ତାଙ୍କର ସବୁ ଦେହରେ ଚାବୁକ ପ୍ରହାର ସବୁ ରହିଛି। ତେଣୁ ସେତେବେଳେ ଗୀତା ପଣ୍ଡା ଆସି ବୁଝିଲେ ଯେ ଏଇଭଳି ଭାବରେ ତାଙ୍କ ସ୍ତ୍ରୀ ପଚାରିଲେ, ତମେ କେମିତି ତାଙ୍କୁ ଏଇଭଳି ଭାବରେ ଛୋଟ ପିଲା ଜଣ ତମେ କେମିତି ଏତେ ଅତ୍ୟାଚାର କଲ। ତେଣୁ ସେ ଜାଣିଲେ, ଆରେ ମୁଁ ଯେଉଁ ବାହାମି ଶବ୍ଦରେ ଗାର ମାରିଦେଇଥିଲି ସେଇଟା ସେଇଥିପାଇଁ ସେଇଟା ଆସିଛି। ତେଣୁ ଭଗବାନ ଯେଉଁମାନେ ଭକ୍ତମାନଙ୍କର ସ୍ପେଶାଲ ପୋଷଣ କରନ୍ତି, ଭଗବାନଙ୍କ ଅନ୍ୟମାନଙ୍କର ଯାହା ରହିଛି, ପ୍ରଭୁପାଦ ମହାରାଜ କହନ୍ତି ଯେମିତି ରାଜା ରାଜା ତାଙ୍କର ପ୍ରଜାମାନଙ୍କ ପାଇଁ ଗୋଟେ ନିୟମ ରହିଛି, କିନ୍ତୁ ରାଜାଙ୍କର ନିଜର ଲୋକମାନଙ୍କ ପାଇଁ, ତାଙ୍କର ତାଙ୍କର ପରିବାର ଲୋକମାନଙ୍କ ପାଇଁ ସେ ନିୟମଟା ଲାଗୁ ହେବନି, ତାଙ୍କର ସ୍ପେଶାଲ ନିୟମ। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ ପାଇଁ ନିୟମ ଅଲଗା, ସାଧାରଣ ଲୋକମାନଙ୍କର ନିୟମ ଯେଉଁଟା ରହିଛି, ତ୍ରିଗୁଣରେ ସେମାନେ ଶାସିତ ହେବେ, ସତ୍ୱ ରଜ ତମ, ଏ ତ୍ରିଗୁଣ ଦ୍ୱାରା ସେମାନେ ତ୍ରିଗୁଣ ଫଳ ଅନୁସାରେ ସେମାନେ କାର୍ଯ୍ୟ କରିବେ, କର୍ମଫଳ ସତ୍ୟାନ୍ତ ରହିଛି। କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ମହାତ୍ମା ଅନୁସ୍ତୁମାଙ୍କ ପାର୍ଥ ଦୈବୀ ପ୍ରକୃତି ମାଶ୍ରିତା ଭଜନ୍ତି ଅନ୍ୟ ମନସୋ ଜ୍ଞାନ୍ତ ପୂତା ଜୀବନ୍ତା, ସେମାନେ ଏଇ ତ୍ରିଗୁଣରେ ନଥାନ୍ତି, ତାଙ୍କର ଅଲଗା ଦୈବୀ ଗୁଣ ମାନେ ଭଗବାନଙ୍କ ଯୋଗମାୟା ଦ୍ୱାରା ସେମାନେ ପାଳିତ ହୁଅନ୍ତି। ତେଣୁକରି ଏଠି କୁହାଯାଉଛି ଯହ ସତ୍ୱତାଂ କାମଧୁବ ଅନିରୁଦ୍ଧ, ଅନିରୁଦ୍ଧ ହେଉଛନ୍ତି ସେଇ ଚତୁର୍ଥ ଅବତାର, ତୁରୀୟ ଅବତାର ବୋଲି କୁହାଯାଉଛି। ତୁରୀୟ ଅବତାର କହିଲେ ଯୋଉ ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ, ଏମାନେ ହେଉଛନ୍ତି ଚତୁର୍ଭୁଜ, ଯାହାଙ୍କ ଠାରୁ ଏଇ ପ୍ରଥମ ଚତୁର୍ଭୁଜ ଆସନ୍ତି, ସଂକର୍ଷଣ ଠାରୁ ଭଗବାନ ବଳରାମ ଠାରୁ ଆସନ୍ତି ଚତୁର୍ଭୁଜ, ଏବଂ ସେ ସଂକର୍ଷଣ ଠାରୁ ପୁଣି ଆଉ ଗୋଟେ ଚତୁର୍ଭୁଜ ଆସନ୍ତି, ଏବଂ ଦ୍ୱିତୀୟ ଚତୁର୍ଭୁଜରେ ଯୋଉ ସଂକର୍ଷଣ ଠାରୁ ଆସନ୍ତି ବିଭିନ୍ନ ଅବତାର, ଯୋଉ ପୁରୁଷ ଅବତାର ସବୁ ରହିଛନ୍ତି, କାରଣ ଦେବସାଇ ବିଷ୍ଣୁ ଯିଏକି କାରଣ ସାଗର ରହିଛନ୍ତି, ଏ ଭୌତିକ ଜଗତ ଉର୍ଦ୍ଧ୍ୱରେ ଯୋଉ କାରଣ ସାଗର ରହିଛି, କାରଣ ଜଳ ଯୋଉଟା କାରଣ, କଜ୍ ଅଫ୍ ଅଲ୍ କଜେସ୍, କାରଣ ସବୁଥିରେ ଗୋଟେ କାର୍ଯ୍ୟର, ସବୁ କାର୍ଯ୍ୟର ଗୋଟେ କାରଣ ଅଛି ନା, ଏ ଭୌତିକ ଜଗତ ଯୋଉ ସୃଷ୍ଟି ହେଉଛି ସେ ହେଉଛି କାରଣ, ଯେ ସେଇ କନିଶ୍ୱସିତ କାଳ ମଥାବଲମ୍ବି ଜୀବନ୍ତି ଲମ୍ବିଲେ ଯା ଜଗଦଣ୍ଡନାଥ ବିଷ୍ଣୁ ମହାନ ସୈଜସ୍ୟ କଳା ବିଶେଷ ଗୋବିନ୍ଦ ମହାଦି ପୁରୁଷାନ୍ତମଙ୍ଗଜାନ, ତାଙ୍କର ନିଶ୍ୱାସରେ ଏସବୁ ଭୌତିକ ଜଗତ ସୃଷ୍ଟି ହେଉଛି। ତେଣୁ ଏଭଳି ତାଙ୍କର ନିଶ୍ୱାସର ପରିମାଣ ହେଉଛି କେତେ ନା, ଲୋମ ବିଲେ ତା ଜଳଦଣ୍ଡ ନାଥା, ବ୍ରହ୍ମା ବୋଲି ଅନେକ ବ୍ରହ୍ମା ରହିଛନ୍ତି, ଅନେକ ବ୍ରହ୍ମାଣ୍ଡ ରହିଛନ୍ତି, ଏବଂ ସବୁ ବ୍ରହ୍ମାଣ୍ଡରେ ଜଣେ ଜଣେ ବ୍ରହ୍ମା ରହିଛନ୍ତି। ଆମର ବ୍ରହ୍ମାଣ୍ଡ ଯୋଉ ରହିଛି ଇଏ ହେଉଛି ସବୁଠାରୁ ଛୋଟ ବ୍ରହ୍ମାଣ୍ଡ, ଭାଗବତରେ ସେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ବର୍ଣ୍ଣନା କରାଯାଇଛି। ଏ ବ୍ରହ୍ମା ହେଉଛନ୍ତି ଚାରି ମୁଖ ଧରି ବ୍ରହ୍ମା, ଥରେ ଭଗବାନ ଯେତେବେଳେ ଦ୍ୱାରକାରେ ଲୀଳା କରୁଥିଲେ, ବ୍ରହ୍ମା ଯାଇ ପହଞ୍ଚିଲେ ଭଗବାନ ଦର୍ଶନ କରିବା ପାଇଁ। ତେଣୁ ବ୍ରହ୍ମା ସମସ୍ତଙ୍କର କିଛି ଗର୍ବ ଅଛି, ବ୍ରହ୍ମାଙ୍କର ମଧ୍ୟ ଟିକେ ଗର୍ବ ରହିଛି, ମୁଁ ବ୍ରହ୍ମା, କାରଣ ପ୍ରଥମ ସୃଷ୍ଟ ଜୀବ ନା ବ୍ରହ୍ମା। ତେଣୁ ଭଗବାନ ଜାଣିଲେ, ଭଗବାନ ସମସ୍ତଙ୍କର ଗର୍ବକୁ ଧ୍ୱଂସ କରନ୍ତି, ତେଣୁ ଭଗବାନ କହିଲେ ଦ୍ୱାରପାଳ ଯେତେ ପଚାରିଲେ ବ୍ରହ୍ମା, ମୁଁ ଟିକେ ଭଗବାନଙ୍କୁ ଦର୍ଶନ କରିବାକୁ ଆସିଛି, ତେଣୁ ସେ ପଚାରିଲେ ଦ୍ୱାରପାଳ ଦେଇ ଭଗବାନ ପଚାରିଲେ, ଭଗବାନ କହିଲେ ତ ପଚାର ସେ କୋଉ ବ୍ରହ୍ମା, ଏ ବ୍ରହ୍ମା କୋଉ ବ୍ରହ୍ମା, ବ୍ରହ୍ମା ତ ଜଣେ ଆଉ ଦ୍ୱିତୀୟ ବ୍ରହ୍ମା ଅଛନ୍ତି, ତେଣୁ ସିଏ ମାସେ ହେଇକି ଯେହେତୁ ଭଗବାନ ପଚାରିଛନ୍ତି, ତେଣୁ ସେ କହିଲେ ଯେ ଚାରି କୁମାରଙ୍କର ପିତା ବ୍ରହ୍ମା ମାସ, ତେଣୁ ସେଟା ଯାଇ କୁହାଗଲା ଯେ ସେ କହିଲା ଠିକ ଅଛି, ତାଙ୍କୁ ଆସିବାକୁ ଦିଅ, ଅନୁମତି ମିଳିଲା, ଯାଇକି ବସିଲେ ଭଗବାନଙ୍କର ସିଂହାସନ ବସିଛନ୍ତି ଦ୍ୱାରକାରେ, ସୁଧର୍ମା ସଭା ରହିଛି, ସୁଧର୍ମା ସଭାରେ ବର୍ଣ୍ଣନା କରାଯାଇଛି ଯେଉଁଠିକି ନ ସନ୍ତି ଷଡ ଉର୍ମୟ, ସେ ସୁଧର୍ମା ସଭାର ବିଶେଷତ୍ୱ ହେଉଛି ଆମର ଯେଉଁ କ୍ଷୁଧା ରହିଛି, ଆମର ଆଉ ଟିକେ ଯଦି ନଅଟା ଡେଲି ହେଇଗଲା ଆମକୁ ଆଉ ସମ୍ଭାଳି ପାରିବାନି, କ୍ଷୁଧା ରହିଛି, କିନ୍ତୁ ସେଠି କ୍ଷୁଧା ନାହିଁ, କ୍ଷୁଧା ନାହିଁ କି ତୃଷ୍ଣା ନାହିଁ, ମାନେ ଶୋଷ ନାହିଁ, ଭୋକ ଶୋଷ ନାହିଁ, ଏବଂ କଣ ଜରା ଏବଂ ମୃତ୍ୟୁ ଏଇଟା ନାହିଁ, ବୃଦ୍ଧ ଲୋକ ମଧ୍ୟ ସେ ସଭାରେ ପଶିଗଲେ ସେମାନେ ଯୁବକ ହେଇଯାନ୍ତି, ଆଉ ମୃତ୍ୟୁ କଥା କ'ଣ, ମୃତ୍ୟୁ ତ ଆସିବାର ନାହିଁ, ଏବଂ ସୂଚନା ଏବଂ ଗୋଟେ କ'ଣ ମୋହ, ଶୋକ ମୋହ, ଏଇ ଛଅଟି ହେଉଛି ଉର୍ମି, ଷଡ ଉର୍ମି ଏଇଠି ନାହିଁ ସୁଧର୍ମା ସଭାରେ, ଭଗବାନଙ୍କ ସଭାରେ, ତେଣୁ ସେ ସୁଧର୍ମା ସଭାରେ ଯେତେବେଳେ ବ୍ରହ୍ମା ଆସି ପହଞ୍ଚିଗଲେ, କିନ୍ତୁ ସେ ବ୍ରହ୍ମା ଭଗବାନଙ୍କୁ ଦର୍ଶନ କରିକି ବସିଛନ୍ତି, କିନ୍ତୁ ସେ ପ୍ରଶ୍ନଟି ପଚାରି ପାରୁନାହାନ୍ତି, କାହିଁକିନା ଭଗବାନ ଜାଣିଛନ୍ତି ତ, ପ୍ରଶ୍ନ ପଚାରିବା ପୂର୍ବରୁ ଭଗବାନ ସମସ୍ତ ବ୍ରହ୍ମାଙ୍କୁ ସବୁ ସ୍ମରଣ କରିଛନ୍ତି, ତେଣୁ ସବୁ ବ୍ରହ୍ମା ସବୁ ଆସୁଛନ୍ତି, କିଏ ଦଶମୁଖ ବ୍ରହ୍ମା, କିଏ ଶହେମୁଖ ବ୍ରହ୍ମା, କିଏ ହଜାର ମୁଖ ବ୍ରହ୍ମା, ଏଇଭଳି ଭାବରେ ସବୁ ବ୍ରହ୍ମା, ତାଙ୍କ ଆଗରେ ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି, ଆମର ଏଇ ବ୍ରହ୍ମା ଯେ ଗୋଟେ ହାତୀ ଆଗରେ ଗୋଟେ ମଶା ଭଳି ସେ ରହିଛି, ତେଣୁ ସେଇଠି ତାଙ୍କର ସେ ଭ୍ରମ ଦୂର ହେଲା, ପ୍ରକୃତରେ ଅନେକ ଏଇଭଳି ଭାବରେ ଅନେକ ବିଶ୍ୱବ୍ରହ୍ମାଣ୍ଡ ରହିଛି, ତେଣୁ ଏଇ ଯୋଉ ଏଇ ବ୍ରହ୍ମାଙ୍କର ନିଶ୍ୱସିତ କାଳ ମଥା ଅବଲମ୍ବ ଜୀବନ୍ତି ଲୋମରେ ଜଗଦଣ୍ଡ ନାଥା, ଏଇ ବ୍ରହ୍ମାଙ୍କର ସବୁ ବ୍ରହ୍ମାଙ୍କର ବ୍ରହ୍ମାଣ୍ଡରେ ବ୍ରହ୍ମାଙ୍କର ଆୟୁଷଟା କେତେ ନା, ଆମର ଭଗବତ ଗୀତାର ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯତ୍ ବ୍ରହ୍ମଣ ବିଦୁ, ହଜାର ଦିବ୍ୟ ଯୁଗ, ହଜାର ଯୁଗ ଯୋଗୁଁ ପ୍ରଭୁପାଦ ମହାରାଜ କାଲକୁଲେସନ୍ କରିଛନ୍ତି, ଆମର ଭକ୍ତି ସିଦ୍ଧାନ୍ତ ସୋସି ଠାକୁର ସେ ଗୋଟେ ରଚନା କରିଛନ୍ତି ଏଇ ଆଷ୍ଟ୍ରୋନମି ବା ଏଇ ଯୋଉ କାଲକୁଲେସନ୍ ସବୁ ହିସାବ କରିଛନ୍ତି, ସେସବୁ ସେଥିରେ ବର୍ଣ୍ଣନା କରାଯାଇଛି, ଏଇଟା ହେଉଛି 432 କୋଟି ବର୍ଷ ଆସୁଛି, ଇଏ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ 432 କୋଟି ବର୍ଷ, ତେଣୁ ଏଇଭଳି ଭାବରେ ତାଙ୍କର ମାସ ବର୍ଷ ଏଇଭଳି ଭାବରେ 100 ବର୍ଷ ଏତିକି ହେଲେ, ଇଏ ହେଉଛି କାରଣ ଦକ୍ଷ ବିଷ୍ଣୁଙ୍କର ଗୋଟେ ନିଶ୍ୱାସର ପରିମାଣ, ତେଣୁ ଆମେ ଅନୁମାନ କରୁଥିବା ତାଙ୍କ କେତେ ସମୟ ଲାଗିବ ନିଶ୍ୱାସ, ପୁଣି ଯେତେବେଳେ ନିଶ୍ୱାସ ନେଇଯିବେ ପ୍ରଶ୍ୱାସ ଭିତରକୁ ନେଇଯିବେ ଶ୍ୱାସଟା, ସେଥିରେ କ'ଣ ହବ ନା ସମସ୍ତ ଭୌତିକ ଜାଗାର ପୁଣି ଯାଇକିରି ତାଙ୍କର ଶରୀରରେ ଲୀନ ହେଇକି ରହିବ, ତେଣୁ ଏଇ ଯୋଉ ଅନିରୁଦ୍ଧ ଯିଏ ରହିଛନ୍ତି ସେ ଅନିରୁଦ୍ଧକୁ ଅବତାର କୁହାଯାଉଛି କାରଣ ଦକ୍ଷ ବିଷ୍ଣୁ, ତେଣୁ ଏଇ ଯୋଉ ଅନିରୁଦ୍ଧ ଇଏ କ'ଣ ହଉଛି ନା ଜମ୍ ଆମନତି ସ୍ମ ହି ଶବ୍ଦ ଯୋନି, ଏ ଯୋଉ ଶବ୍ଦ ଶବ୍ଦ ବ୍ରହ୍ମ ଯୋଉ ଆସୁଛନ୍ତି ବେଦ, ଶବ୍ଦ ବ୍ରହ୍ମ କହିଲେ ବେଦ, ବେଦ କୋଉଠୁ ଆସୁଛନ୍ତି, ଏ ଶବ୍ଦ ବ୍ରହ୍ମ ଆଉ ଇଏ ଭୌତିକ ଶବ୍ଦ ଭିତରେ ତଫାତ କ'ଣ, ଭୌତିକ ଶବ୍ଦ ହଉଛି ଭୌତିକ, ଇଏ ଶବ୍ଦ ବ୍ରହ୍ମ ହଉଛି ଭୌତିକ ଜଗତର ଉର୍ଦ୍ଧ ଯୋଉ ବ୍ରହ୍ମ ବ୍ରହ୍ମ ଶବ୍ଦ, ତେଣୁ ଇଏ ଭୌତିକ ଜଗତ ଶବ୍ଦ ନୁହଁ, ଆମର ଯୋଉ ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ, ଏ ଶବ୍ଦ ଆମେ କହିବା ଆମର ତ ଅଭିଧାନରେ ରହିଛି ଡିକ୍ସନାରୀ ରହିଛି ଶବ୍ଦ, ତାହେଲେ ଏଇଟା ଭୌତିକ ନା, ଏଇଟା ହଉଛି ଭୌତିକ ଆମେ ଜାଣିପାରିବାନି, ତଫାତରେ ଜାଣିପାରିବାନି, ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଅଥ ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହ୍ୟମିନ୍ଦ୍ରିୟ ସେବନ୍ମୁଖେ ଜୀବାଦୌ ସ୍ୱୟମେବ ସ୍ଫୁରତ୍ୟଥ, ଆମେ ଜଣେ ଶ୍ରୀକୃଷ୍ଣଙ୍କର ସବୁ ଲୀଳା ନାମ ରୂପ ଗୁଣ ଲୀଳା ସବୁ ତ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମେ ତ ପଢିକିରି ଏଠି ବୁଝିଦେବା ନା, ଇଏ ଭୌତିକ ଜିନିଷ ନୁହଁ ନା, ଆମେ ଭୌତିକ ଜିନିଷଟା ବୁଝିପାରିବା, କିନ୍ତୁ ଭୌତିକ ଜଗତର ଉର୍ଦ୍ଧ୍ୱ ଯୋଉ ବ୍ରହ୍ମ ଶବ୍ଦ ବ୍ରହ୍ମକୁ ଆସୁଛି ସେଟାକୁ ଆମେ ବୁଝିପାରିବାନି, କାହିଁକି ବୁଝିପାରିବାନି ନା, ଯେହେତୁ ଆମର ଇନ୍ଦ୍ରିୟ ମାନେ ଭୌତିକ ଭୌତିକ ଇନ୍ଦ୍ରିୟ ମାଧ୍ୟମ ମାନଙ୍କ ସାହାଯ୍ୟରେ ଆମେ ଭୌତିକ ଜଗତର ଉର୍ଦ୍ଧ୍ୱ ବିଷୟ ବ୍ରହ୍ମ ବିଷୟରେ କେମିତି ଜାଣିପାରିବା, ତେଣୁ ଅଥ ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଭଗବାନ ନାମ ରୂପ ଗୁଣ ଲୀଳା ଏସବୁ ଆମେ ଆମର ଏଇ ଇନ୍ଦ୍ରିୟ ଭୌତିକ ଇନ୍ଦ୍ରିୟ ଦ୍ୱାରା ବୁଝିପାରିବା ନାହିଁ, କିନ୍ତୁ ସେବନ୍ମୁଖ ହେଇ ଜୀବାଦୌ ଯଦି ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କ ସେବା କରାଯିବ তাহলে স্বয়মেব স্ফুরতি আমরা ভগবান নিজে স্ফুরিত হেবে। আমি কোনসি উপায়ে আমি যেমন তৈরি করছে হাইড্রোজেন অক্সিজেন মিশাইলে কেমিক্যাল প্রসেসরে ল্যাবরেটরি জল তৈরি হব। এইভাবে ভাবে আমি এইসব শাস্ত্র এইসব মাধ্যমে গলে আমি ভগবান পাইব না, সেমতি নাই। ভগবান স্বয়ং স্ফুরিত হবে কৃপা করি। অথাপি তে দেব পদাম্বুজদ্বয় প্রসাদ লেশানুগৃহীত এব হি জানাতি তত্ত্বং ভগবান মহিম্নং নাচানঙ্গেকোপি চিরং বিচ্ছিন্নম্। ভগবান কৃপা হলে হি ভগবান আবির্ভাব হবে। তেমন ভগবান কেতবে কৃপা করবে সে কৃপা উপরে অবলম্বন করি যদি আমি আমার এই সাধন প্রণালী লাগিয়ে রাখিবা তাহলে ভগবান গুরুদেব কৃপা ভগবান কৃপা হলে আমি ভগবান দেখিপার দর্শন করিপার বা অনুভব করিপার। তেমন এই যে শব্দধ্বনি শব্দব্রহ্ম ইয়ে সেই কারণ দেবে সেই বিষ্ণু যে কি অনুরুদ্ধ অবতার তাঙ্কর আসছেন এটা বর্ণনা করা যাই উপনিষদে। অত মহৎ ভূতস্য নিঃশ্বসিতমেবং ঋগ্বেদ, সে ঋগ্বেদ প্রথমে বেদ গোটিয়ে লে ঋগ্বেদ ব্যাসদেব আসলে বেদক বেদর আর গোটে নাম হচ্ছে শ্রুতি, সব শুনিকি মনে করলে কিন্তু আমি বর্তমানে শুনলে কালি আগে পরে ভুলে যাচ্ছে কারণ আমার শ্রুতি শক্তি কমি যাচ্ছে, আঠটি জিনিস কমি কমি যাচ্ছে কলিযুগের। ততস্থান দিন ধর্ম সত্য শৌচ ক্ষমা দয়া কালেন বর্ণ রাজন নক্ষন্তি আয়ু বড় স্মৃতি। ধর্ম দিন সত্য শৌচ ক্ষমা দয়া আয়ুষ বল এবং স্মৃতি ভাগবত দ্বাদশ বর্ণনা করা যাই এইসব আঠটি জিনিস কমি কমি যাচ্ছে কলিযুগের। তেমন কলিযুগের অন্তরে এমনি আসব বিশ ত্রিশ পরমায়ু কলিঙ্গ ঋণ বলে কুয়া হচ্ছে। যদি পচাশ বর্ষ জনক হয়ে যাব বর্তমানে শহে বর্ষ ধরা হচ্ছে কিন্তু সময় আসবে যদি পচাশ বর্ষ হয়ে গেলে তাকে সবুঠ বুড়া ব্যক্তি বলে কুয়া যাব, এসব সময় আসব। তেমন ভগবান আসলে ব্যাসদেব উপরে আসিক সেটা সব রচনা কলে লিপিবদ্ধ কলে বেদক চারি ভাগে বিভক্ত কলে ঋক সাম যজু অথর্ব বেদনাম সাম বেদস্মি ভগবদ গীতার ভগবান কৌশল বেদমান ভিতরে মুছি সাম বেদ পুরো সাম বেদরে ভগবান সব উপাসনা করা যাই সাম বেদরে মধ্য গোটে রয়েছে শ্লোক ঋক রয়েছেন যে কি যে কুহাইছে ভগবদ গীতার ভগবান কৌশল যে সাম বেদ যেটা রয়েছে আর গোটে কোণ রয়েছে সাম বেদরে সে হচ্ছে সেই শ্লোকটি যে অগ্নিঙ্কর উপাসনা করা যায় সে কোণ কে বৃহৎ সাম তথা সামনা বৃহৎ সাম সেই সামবেদরে গোটে কোণ স্তোত্র রয়েছে যাকে বৃহৎ সাম বলে কুযাচ্ছে। তেমন এই যে বেদ সব রয়েছে বেদেশ সর্বেই রহমেব বেদ্য সমস্ত বেদ কেবল জ্ঞাত বিষয় হচ্ছেন ভগবান ভগবান ভগবদ্গীতা ভগবান কুমার পনেরো অধ্যায়ে ভগবদ্গীতা পনেরো অধ্যায়ে ভগবান কুমার সর্বস্ব চাহং হৃদি সন্নিবিষ্ট মত স্মৃতির জ্ঞানম অপোহনম স বেদেশ সর্বেই রহমেব বেদ্য বেদান্ত কৃত বেদ বিদেব চাহম। ভগবান সমস্ত হৃদয় রয়েছেন এবং সর্বশ্রেষ্ঠ স্মৃতি সন্নিবিষ্ট মত স্মৃতির জ্ঞানম অপহরণ ভগবান ঠারু আমি যে স্মৃতি বর্তমানে আমি স্মৃতি ভুলে যাইছে আমার প্রকৃত স্মৃতি আমি হরাই দিয়েছে। আমার প্রকৃত স্মৃতি হচ্ছে আমি হচ্ছে জীবের স্বরূপ হয় কৃষ্ণের নিত্য দাস ভগবান আমি হচ্ছে অংশ ভগবান দাস ভগবান সেবক কিন্তু আমি সেই স্মৃতিটা হজি যাই যেহেতু আমি জাঁপারে আমি অন্য মানুষ সেবা করছি ভগবান সেবা ছাড়িকি অন্য মানুষ সেবা করছে কিন্তু ভগবান সেই স্মৃতি যদি আসব তাহলে আমি জাঁপার আমি হচ্ছে ভগবান সেবক। তেমন আমি অন্য সব সেবা ছাড়ি শ্রদ্ধা শব্দ বিশ্বাস কে সুদৃঢ় নিশ্চয় কৃষ্ণে ভক্তি কহিলে সর্ব কর্মকৃত হয় ভগবান সেবায় আমি লাগবে এই স্মৃতিটা আমার ভুলে যাইছে না সে বিস্মৃতি মতো ভগবান দিয়েছেন কাহিকি আমাকে বিস্মৃতি দেবে কারণ আমি চাহুছি ভগবান ভুলে যাওয়া যে যথা মা প্রবর্ধন্তে যে যেভাবে ভগবান চাহুছি ভুলে যাওয়া ভগবান সেভাবে স্মৃতি বিস্মৃতি দিয়ে দেছেন এবং জ্ঞান মধ্যে সেভাবে দেছেন মত স্মৃতি জ্ঞান অপোহনম চ বেদেশ সর্বেই রহমে বেদ সমস্ত বেদরে জ্ঞাত বিষয় হচ্ছেন ভগবান কৃষ্ণ বেদবিদ বেদান্তকৃত বেদর রচনাকারী হচ্ছেন ভগবান এবং বেদবিদ চাহম মু হচ্ছে বেদবিদ ভগবান হি বেদ জানান্তি ভগবদ গীতার পনেরো অধ্যায়ের পনেরো শ্লোকটি যেতবে এই শ্লোকটি কহিলে অর্জুনঙ্ক মনরে প্রশ্ন আসব যদি আপনার বেদ জাঁচান তাহলে আমি বেদ কুহতু আমি সমস্ত বেদ জানি না, ভগবদ্গীতার ভগবান বেদ কইছন্তি বেদিষ্ট সর্বৈর আমি বেদান্ত কৃত, মু হচ্ছি বেদ জানিছি বেদান্ত কৃত, বেদবিদ মু বেদ জানিছি। যদি আপনার জন ডাক্তার অনেক মতো রোগ হয়েছি কহবি না, আমার এই রোগটা হয়েছে, এই রোগের কোণ ওষুধটা কিন্তু তেমন সেইভাবে আর বেদ বেদক অনেক বেদর অসংখ্য শ্লোক অনেক সক্ষেপে তিনোটি শ্লোক ভগবান বেদ বিষয়ে কে দিয়েছেন, তিনোটি শ্লোকের ভগবদ্গীতার পনেরো অধ্যায়ের ষোল সতেরো এবং অঠর, এই তিনোটি শ্লোকের বেদক তিনোটি শ্লোকের ভগবান সংক্ষেপে বর্ণনা করে দিয়েছেন। ব্রহ্ম পরমাত্মা এবং ভগবান দ্বাবিমো পুরুষ লোকে ক্ষেরসা ক্ষেরেব ক্ষের সর্বাণি ভূতানি কুটস্থ অক্ষর উচ্যতে উত্তম পুরুষ স্তন্যং পরমাত্মেতি উদাহৃত যোগত্রিমাবিশ্য বিভর্তি অব্যবিশ্বর যস্মাৎ ক্ষেরম অতীতোহম অক্ষরাৎ অপিচোত্তম অতস্মি লোকভেদে চ প্রথিত পুরুষোত্তম। এই তিনোটি শ্লোকরে ভগবান সমস্ত বেদর সার জিনিসটি দিয়ে দিয়েছেন। তিনোটি তত্ত্ব বেদর তত্ত্ব হচ্ছে তিনোটি, ব্রহ্মে বদন্তি তত্ত্ববিদস্তত্ব জ্ঞানমধ্যম ব্রহ্মেতি পরমাত্মেতি ভগবান ইতি শব্দতে ভাগবত প্রথম সন্দেহ দ্বিতীয় অধ্যায়ের মধ্যে সে কথা সত্য বসে কুয়েছেন। ভগবত যে জ্ঞান রয়েছে অদ্বৈত জ্ঞান, সে জ্ঞানকে তিন ভাগে অনুভূত হচ্ছে, কিভাবে কিভাবে সে না ব্রহ্ম, ব্রহ্ম অনুভূতি হচ্ছে প্রথম অনুভূতি, তারপর অনুভূতি হচ্ছে পরমাত্মা অনুভূতি, এবং অন্তিম অনুভূতি হচ্ছে ভগবত অনুভূতি। তেমন এই তিনোটি শ্লোকে ভগবান ব্রহ্ম পরমাত্মা এবং ভগবান শব্দ বিষয়ে ভগবান বিষয়ে বর্ণনা করেছেন, তিনোটি শ্লোকে ভগবান কেছেন সমস্ত বেদর সার জিনিসটি কেছেন। তেমন এই যে বেদ যে ঋগ্বেদ প্রথমে যে আসছেন তাকে সে চারি ভাগে বিভক্ত করেছেন, কে ব্যাসদেব ঋগ সাম যজু অথর্ব, পুনি সমস্ত বেদক পুনি উপনিষদরে মধ্যে বর্ণনা করা গেল, উপনিষদ বেদ উপনিষদ এসব বেদরে যাচ্ছেন, পুনি সমস্ত এ বেদক বুঝিপারিবেনি, স্ত্রী শূদ্র দ্বিজবন্ধু নাম ত্রয়ীন শ্রুতি গোচরা সমস্ত এইটা বুঝিপারিবেনি, যে অল্প বুদ্ধি সম্পন্ন ব্যক্তি বুঝিপারিবেনি, তেমন তাঙ্ক মহাভারত রচনা করাগলা, বিভিন্ন পুরাণ রচনা কলা করাগলা, তেমন ইতিহাস পুরাণে পঞ্চম বেদ উচ্চতে এইটা মধ্যে পঞ্চম বেদ বলে কুহযাচ্ছে, চারি বেদ এবং এইটা মধ্যে গোটে পঞ্চম বেদ বলে কুহযাচ্ছে। তেমন এই যে বিভিন্ন প্রকার সব শব্দ ধ্বনি বা শব্দ ব্রহ্ম সে কাহু আসছেন না, যম আমনন্তি স্ম হি শব্দ ধ্বনি, সেই নিরুদ্ধমঠারু আসছেন যে মনোময় সত্ত্ব তুরীয় তত্ত্ব, মনোময় আমার যে মন রয়েছে, হ্যাঁ আমার এই শরীর আমি কিভাবে ভাবে তৈরি হয়েছি না, ভূমি আপ নড় বায়ু খং মন বুদ্ধি এবছ অহংকার ইত্যমে বিনা প্রকৃতি রাষ্ট্রধা, এই যে আমার স্থূল শরীর এটা পাঁচটি তত্ত্ব তৈরি হচ্ছে ভূমি জল অগ্নি বায়ু এবং আকাশ, পুনে তিনোটি সূক্ষ্ম শরীরের তিনোটি তত্ত্ব রয়েছে মন বুদ্ধি এবং অহংকার, তেমন মন তত্ত্ব যে কুহ মনোময়ং ভগবান যে চারি বিস্তার রয়েছেন বাসুদেব সংকর্ষণ প্রদ্যুম্ন অনিরুদ্ধ এমানে এই চারোটি যে আমার রয়েছে মন বুদ্ধি অহংকার এবং চিত্ত, এই চারোটির অধিষ্ঠাত দেবতা হচ্ছেন এমানে বাসুদেব সংকর্ষণ প্রদ্যুম্ন অনিরুদ্ধ, তেমন অনিরুদ্ধ হচ্ছেন মনর অধিষ্ঠাত দেবতা, ভগবদ্গীতার ভগবান কেছেন ইন্দ্রিয়াণাম মনস্তাস্মি বুদ্ধি বুদ্ধিমতামস্মি এবং অহংকার এইসবুর তত্ত্ব অধিষ্ঠাত দেবতা হচ্ছে বাসুদেব সংকর্ষণ প্রদ্যুম্ন এবং অনিরুদ্ধ, তেমন ইয়ে হচ্ছেন তুরীয় তত্ত্ব, ইয়ে হচ্ছেন চারোটি তত্ত্ব বাসুদেব সংকর্ষণ প্রদ্যুম্ন এবং অনিরুদ্ধ। প্রভুপাদ মহারাজ তাঙ্কর ভাষায় কহুছন্তি যে ভগবান যে রয়েছেন কৃষ্ণ অবতারে অনিরুদ্ধ তাঙ্কর পুত্র রূপে আবির্ভূত হয়েছিল, দ্বারকার কৃষ্ণ মূল চতুর্দ্বারে বাসুদেব তত্ত্ব হচ্ছেন, দ্বারকারে যে ভগবান দ্বারকা বা মথুরা যে ভগবান বসুদেবঙ্কর পুত্র হচ্ছেন বাসুদেব, তেমন ইয়ে কৃষ্ণ আউ বৃন্দাবন কৃষ্ণ ভিতরে তফাৎ রয়েছে, বৃন্দাবন কৃষ্ণ কৌশল প্রভুপাদ মহারাজ কৌশল আদিপুরুষ ভগবান শ্রীকৃষ্ণ বা মূল কৃষ্ণ কেবে হলে গোলক বৃন্দাবন ত্যাগ করতে না, সে সবুজ বৃন্দাবনে থাকে, তেমন এটা আমার বর্ণনা করা যাইছি কোথায় হরিবংশে বর্ণনা করা যাইছি, যেতবে বসুদেব ভগবান যেতে আবির্ভাব হলে কংসঙ্কর বন্দীগুড়ির আবির্ভাব হলে সেতবে ভগবান চতুর্ভুজের আবির্ভাব, চতুর্ভুজের আবির্ভাব কন ଶଙ୍ଖ ଚକ୍ର ଗଦା ପଦ୍ମ ଏଇ ଚତୁର୍ଭୁଜ ଧରିକି ଆବିର୍ଭାବ ହେଇଥିଲେ। ତେଣୁ ତାପରେ ବସୁଦେବ ଏବଂ ଦେବକୀ ସେମାନେ ସବୁ ଭଗବାନଙ୍କୁ ସ୍ତୁତି କରିଛନ୍ତି। ସ୍ତୁତି କଲାପରେ ତାପରେ ସେ କହିଛନ୍ତି ଆପଣ ଆମକୁ କଂସରୁ ଯେଉଁ ଆମକୁ ଆପଣଙ୍କୁ ଆସିବ ହତ୍ୟା କରିବା ପାଇଁ ତେଣୁ ଆପଣ ତା ପାଇଁ ବ୍ୟବସ୍ଥା ଗୋଟେ କରନ୍ତୁ। ତେଣୁ ଭଗବାନ କହିଛନ୍ତି ଠିକ୍ ଅଛି, ମୋତେ ନେଇକି ବୃନ୍ଦାବନ ଛାଡ଼ିଦେ। ତେଣୁ ବୃନ୍ଦାବନରେ ବସୁଦେବ ତ ବନ୍ଧା ହେଇକି ରହିଛନ୍ତି, କିନ୍ତୁ ଯେତେବେଳେ କୃଷ୍ଣଙ୍କୁ ଧରୁଛନ୍ତି ସେତେବେଳେ ସମସ୍ତେ ତାଙ୍କର ଶୃଙ୍ଖଳ ସବୁ ନଷ୍ଟ ହେଇ ମାନେ ବାହାରି ଯାଉଛି, ଖୋଲି ଯାଉଛି। ଏମିତିକି ସେ ବନ୍ଦୀଘରର ସବୁ କବାଟ ସବୁ ତାଲା ପଡ଼ିଥିଲା ସେସବୁ ମଧ୍ୟ ଖୋଲିଯାଉଛି। ରକ୍ଷୀମାନେ ଯେଉଁ ରହିଥିଲେ ସେକ୍ୟୁରିଟି ସବୁ ସେମାନେ ସବୁ ସ୍ୱୟଂ କରିଯାଇ ଶୋଇପଡ଼ିଛନ୍ତି, ନିଦ୍ରା ଅଭିଭୂତ ହେଇଯାଇଛନ୍ତି। ତେଣୁ ଭଗବାନଙ୍କୁ ନେଇକିରି ବସୁଦେବ ଯାଉଛନ୍ତି ଯମୁନା ନଦୀ ପାର ହେଇକି। ତା ଦେହରେ ମଧ୍ୟ ବହୁତ ପ୍ରକାର ଲୀଳା ସବୁ ରହିଛି, ଯମୁନା ନଦୀରେ ବହୁତ ବିସ୍ତାର ପାଣି ଆସିଛି। ତେଣୁ ବସୁଦେବ ବର୍ଷା ଟିକେ ଟିକେ ହେଉଛି, ଭଗବାନ ଅନନ୍ତଦେବ ତାଙ୍କର ଫଣା ଟେକିକିରି ତାଙ୍କୁ ସୁରକ୍ଷା ଦେଉଛନ୍ତି, ପାଣିରୁ ବର୍ଷାରୁ ରକ୍ଷା କରୁଛନ୍ତି। ତ ଯମୁନା ନଦୀରେ ଯେତେବେଳେ ଦେଖୁଛନ୍ତି ଏତେ ପାଣି ରହିଛି, ବସୁଦେବ ଚିନ୍ତା କରୁଛନ୍ତି କେମିତି ମୁଁ ତାକୁ ନେଇକି ଯିବି ସେଠିକି ପାର ହେବି। ତେଣୁ ଆମର ସେ ସମୟରେ ବରୁଣ ସେ ମହାରାଜ କହନ୍ତି ଏ କଥା ଚିନ୍ତା କଲାବେଳେ ସେଇ ସମୟରେ ଗୋଟେ ଶୃଗାଳ ଗୋଟେ ସେ ଯମୁନା ନଦୀ ପାର ହେଇ ପଳାଇଲା, ମାନେ ନଦୀ ଦୁଇ ଭାଗ ହେଇଗଲା, ବାଟରେ ବାଟ ମିଳିଗଲା। ତେଣୁ ବସୁଦେବ ତାଙ୍କୁ ନେଇକି ଯାଇଛନ୍ତି। ଆମର ବିଭିନ୍ନ ଫିଲ୍ମରେ ସବୁ ଦେଖାଏ ବସୁଦେବ ପାଣିରେ ଏସବୁ ବୁଡ଼ି ଯାଉଛି, ଏମିତି ସବୁ ଦେଖାହେଇଛି, କିନ୍ତୁ ମହାରାଜ ଏଇଟା କହିଛନ୍ତି ମାନେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଯମୁନା ତାଙ୍କୁ ବାଟ ଦେଇଦେଇଛନ୍ତି। ତେଣୁ ସେ ନଦୀ ପାର ହେଇକି ପଳେଇ ଯାଇଛନ୍ତି। ତେଣୁ ତାପରେ ସେଠି ଯେତେବେଳେ ଦେଖୁଛନ୍ତି ନନ୍ଦଗୃହରେ କ'ଣ ହେଇଛି ନା, ସେଠି ଯଶୋଦା ମାତା ଯାଆଁ ସନ୍ତାନ ଦେଇଛନ୍ତି, ଜନ୍ମଜାତ କରିଛନ୍ତି, ପୁଅ ଏବଂ ଗୋଟେ ଝିଅ, କୃଷ୍ଣ ଏବଂ ଜଗମାୟା ଦୁଇ ଜଣ ଜାତ ହେଇଛନ୍ତି ସେଠି। କିନ୍ତୁ ବସୁଦେବ କୃଷ୍ଣଙ୍କୁ ଦେଖିପାରୁନାହାନ୍ତି, ସେ ମୂଳ କୃଷ୍ଣଙ୍କୁ ସେ ଦେଖିପାରୁନାହାନ୍ତି, ସେ କେବଳ ଦେଖୁଛନ୍ତି ସେଇ କନ୍ୟାକୁ ଦେଖୁଛନ୍ତି, ଜଗମାୟାକୁ ଦେଖୁଛନ୍ତି। ତେଣୁ ବସୁଦେବ ଯେଉଁ ଆଣିଥିଲେ ତାଙ୍କ ପୁତ୍ରଙ୍କୁ, ତାଙ୍କୁ ସେଇଠି ରଖିକିରି ସେ କନ୍ୟାକୁ ନେଇକି ଯାଇଛନ୍ତି। ତେଣୁ ଏଇ ଯେଉଁ ପୁତ୍ର ରହିଲେ ଏ ଦୁଇ ମିଶିକି ଏକ ହେଇଗଲେ ସେଇଠି, ଇଏ ହେଉଛନ୍ତି ସେ ପ୍ରକାଶନ ଭାଗବତ ମାନେ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକମ୍ ନ ଗଚ୍ଛନ୍ତି, ଭଗବାନ କେବେ ବୃନ୍ଦାବନ ତ୍ୟାଗ କରି ଯାଆନ୍ତି ନାହିଁ। କିନ୍ତୁ ଇଏ ତତ୍ତ୍ୱ ହେଉଛି ଗଭୀର ତତ୍ତ୍ୱ, ଭଗବାନ ପୁଣି କେମିତି ଗୋପୀମାନେ କେମିତି ଭଗବାନ ବିରହରେ ସବୁ ବିଭିନ୍ନ ପ୍ରକାର ବିରହ ଲୀଳା ସବୁ କରୁଥିଲେ, ବହୁତ ବିସ୍ତାର ତତ୍ତ୍ୱ ରହିଛି। ତେଣୁ ଯାହା ହଉ ଆମେ ଏତିକି ଜାଣିବା ଯେ ସେ ଯେଉଁ ବସୁଦେବ ଆଣିଲେ କୃଷ୍ଣଙ୍କୁ, ସେ ହେଉଛନ୍ତି ବାସୁଦେବ କୃଷ୍ଣ। ସେଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା ଯେଉଁ ବର୍ଣ୍ଣନା କରାଯାଇଛି ଶିକ୍ଷାକୁ ନଟସେଲ ବା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଯେ ସେ ହେଉଛି କ'ଣ ନା, ଆରାଧ୍ୟ ଭଗବାନ ବ୍ରଜେଶ ତନୟ ବୋଲି କୁହାଗଲା, ବ୍ରଜେଶ ତନୟ ବସୁଦେବଙ୍କର ତନୟ ବୋଲି କୁହାଯାଏ, ବ୍ରଜେଶ ଅର୍ଥ ନନ୍ଦ ମହାରାଜ, ବ୍ରଜର ଈଶ୍ୱର ଯେ ନନ୍ଦ ମହାରାଜ ତାଙ୍କର ତନୟ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। ତେଣୁ ଏଇ ବାସୁଦେବ କୃଷ୍ଣ ଯେ ସେ ଆସିକିରି ସେଇଠି ସେ ନନ୍ଦଙ୍କର ଯେଉଁ ନନ୍ଦ ନନ୍ଦନନ୍ଦଙ୍କ ସହିତ ମିଶି ଏକ ହେଇକି ତାଙ୍କର ସବୁ ଲୀଳା ସବୁ କରିଛନ୍ତି, 11 ବର୍ଷ କାଳ ଯେଉଁ ଲୀଳା କରିଛନ୍ତି। ତାପରେ ଯେତେବେଳେ ଅକ୍ରୁର ଆସିଛନ୍ତି, ଅକ୍ରୁର ଯେତେବେଳେ କୃଷ୍ଣଙ୍କୁ ନେଇକି ଯାଉଛନ୍ତି, ସେତେବେଳେ ଯେଉଁ ସେ ଅକ୍ରୁର ଘାଟରେ ସେ ଯେଉଁ ବୁଡ଼ି ଯାଇଛନ୍ତି ସେଇଠି ଭଗବାନଙ୍କୁ ଦର୍ଶନ କରିଛନ୍ତି, ସେଇଠି ମୂଳ ଭଗବାନ ସେଠି ରହିଛନ୍ତି। ତେଣୁ ଯିଏ ଆସିଛନ୍ତି ସିଏ ହେଉଛନ୍ତି ବସୁଦେବଙ୍କ ଯେଉଁ ପୁତ୍ର ଆସିଥିଲେ ସେଇ ପୁତ୍ର ବାସୁଦେବ କୃଷ୍ଣ ଯାଇଛନ୍ତି। ତେଣୁ ଏଇଭଳି ଭାବରେ ଅନେକ ତତ୍ତ୍ୱ ରହିଛି, ଆମର ସମୟ ହେଇଯାଇଛି, ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେବୀ ଦାଇ ଗୋର ପ୍ରମାନନ୍ଦେ। ତାଙ୍କଠାରୁ ସମସ୍ତ ଅବତାର ଆସୁଛନ୍ତି କ୍ଷୀରୋଦକ ସାଇ ବିଷ୍ଣୁ, କାରଣ ଦେବସାଇ ବିଷ୍ଣୁଙ୍କ ଠାରୁ ଯୋଉ ସିଏ ହେଉଛନ୍ତି ପୁରୁଷ ଅବତାର, ସେ ତାଙ୍କଠାରୁ କୋଟ କୋଟ ଜାଗାରେ ମଧ୍ୟ ବର୍ଣ୍ଣନା କରାଯାଏ ସେଠୁ ମଧ୍ୟ ଆସୁଛନ୍ତି, କିନ୍ତୁ ବହୁତ ଜାଗାରେ କୁହାଯାଉଛି କ୍ଷୀରୋଦକ ସାଇ ଠାରୁ ଆସୁଛନ୍ତି ସବୁ। ହଁ, ସିଏ ଯୋଉ ପରମାତ୍ମା ରୂପରେ ରହୁଛନ୍ତି ସିଏ ହେଉଛନ୍ତି ଗର୍ଭଦଶାଇ ବିଷ୍ଣୁ, ସିଏ ପରମାତ୍ମା ରୂପରେ ସବୁଠି ଅଛନ୍ତି, ସମସ୍ତ ହୃଦୟରେ ଅଛନ୍ତି। ପୁଣି ତାଙ୍କର ପ୍ରଶ୍ନ ସବୁ ତାପରେ ସେଇଟା ମୁଁ ଜାଣିଛି, ଯାହା ଏସବୁ ବିଭିନ୍ନ ଅବତାର
ଅଛନ୍ତି, ପୁରୁଷ ଅବତାର ହେଲେ ପ୍ରଥମ ହେଲେ ମହାବିଷ୍ଣୁ, ତାପରେ ଗର୍ଭଦକ ତାପରେ କ୍ଷୀରୋଦକ ସାଇ ବିଷ୍ଣୁ, ସେ ଗର୍ଭଦକ ସାଇ ଠାରୁ ବ୍ରହ୍ମା ସୃଷ୍ଟି ହେଲା। ଗର୍ଭଧକ ସେ ବିଷ୍ଣୁଙ୍କ ନାଭିରୁ
ବ୍ରହ୍ମା ସୃଷ୍ଟି,
ତାପରେ ବ୍ରହ୍ମା ସୃଷ୍ଟି ସେଦିନ କରିଛନ୍ତି, ଆଉ କ୍ଷୀରଧକ ସେ
ବିଷ୍ଣୁ ଅଛନ୍ତି, ସବୁ ବିଭିନ୍ନ ଅବତାର ଅଛନ୍ତି। ଯେତେବେଳେ ଆମର ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ, ଯେତେବେଳେ ଭୂମି ଯେତେବେଳେ ଭାର ଗ୍ରନ୍ଥ ହେଇକି ଯେତେବେଳେ ବ୍ରହ୍ମାଙ୍କୁ ଯାଇଛନ୍ତି, ବ୍ରହ୍ମା ଯାଇଛନ୍ତି ସେଇ କ୍ଷୀରଧ ସେଇ ପାଖରେ ସେଇଠି ଭଗବାନଙ୍କର ଆରାଧନା କରିଛନ୍ତି। ବ୍ରହ୍ମ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କର ଆରାଧନା କରିଛନ୍ତି, ତେଣୁ ଭଗବାନ କହିଛନ୍ତି ମୁଁ ଯାଇକିରି କ୍ଷୀରଧକ ସାଗରକୁ ଯାଇକି ପୁରା ପ୍ରାର୍ଥନା କରିଛନ୍ତି। ପରମାତ୍ମା ରୂପରେ
ବିଭିନ୍ନ
ଅବତାର ଯୋଉ ଆସନ୍ତି ତାଙ୍କଠାରେ ପ୍ରଭୁ କଣ କହିଲେ ବ୍ରହ୍ମା ସେ ଗର୍ଭଧକ୍ଷ ବିଷ୍ଣୁଙ୍କର ସିଏ ହଉଛନ୍ତି ଗର୍ଭଧକ୍ଷ ବିଷ୍ଣୁ। ଗର୍ଭଧକ୍ଷ ବିଷ୍ଣୁଙ୍କର ନାଭି ପଦ୍ମରୁ, ନାଭିରୁ ଗୋଟେ ପଦ୍ମଜାତ ହଉଛି, ସେଥିରେ ଆସୁଛନ୍ତି ଭୃଗୁ ଯୋଉ ଯାଇକିରି ଇଏ କରିଥିଲେ ପରୀକ୍ଷା କରିଥିଲେ ସେ କ୍ଷୀରଦୋଷାଇ କ୍ଷୀରଦୋଷଟା ଆମର ବହୁତ ଜଗତ
ଶ୍ରୀକୃଷ୍ଣ।
ଜୟ ଜୟ।